ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପର୍ଯ୍ୟଟକଙ୍କୁ ପ୍ରାମାଣିକ, ସାଂସ୍କୃତିକ ଓ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ ପାଇଁ କାର୍ଯ୍ୟକାରୀ ହେବ ଓଡ଼ିଶା ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା। ରାଜ୍ୟରେ ଆସନ୍ତା 5 ଓ 6 ତାରିଖରେ ହେବାକୁ ଥିବା ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଉଛି ନବମୀ ପୂଜା। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ସମ୍ପନ୍ନ ହେଲା ଛତର ଯାତ୍ରା। ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି। ଓଡ଼ିଶା ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା 5 ବର୍ଷ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଗ୍ରାମୀଣ ଏବଂ ଦୃଷ୍ଟି ଆଢୁଆଳରେ ଥିବା ସ୍ଥାନଗୁଡ଼ିକରେ ହୋମ୍ ଷ୍ଟେ ବାସସ୍ଥାନକୁ ପ୍ରୋହାହିତ କରିବା, ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ପର୍ଯ୍ୟଟକମାନଙ୍କୁ ପ୍ରାମାଣିକ, ସାଂସ୍କୃତିକ ଓ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ କରିବା ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଅଧିସୂଚିତ ଗ୍ରାମପଞ୍ଚାୟତରେ ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅଧୀନରେ ପ୍ରାୟ 450 ନୂତନ ଗୃହ ନିବାସ, 1800 ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତା 5 ଓ 6 ତାରିଖରେ ହେବାକୁ ଥିବା ପୁଲିସ ସବ୍ଇନ୍ସପେକ୍ଟର ଏସ୍ଆଇ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଓଡ଼ିଶା ପୁଲିସ କର୍ମଚାରୀ ନିଯୁକ୍ତି ପରିଷଦର ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ସାନି ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଶିକ୍ଷାର୍ଥୀମାନଙ୍କ ଅବଗତି ନିମନ୍ତେ ସହାୟତା ନମ୍ଘର 9040493223 ଜାରି କରାଯାଇଛି। ଅପ୍ରତ୍ୟାଶିତ କାରଣରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ପୁରୀ ଶ୍ରୀମନ୍ଦିରର 1 କିଲୋମିଟର ପରିଧି ଓ ବଡ଼ଦାଣ୍ଡରେ ମାଦକଦ୍ରବ୍ୟ ନିଷେଧ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଗଳି ରାସ୍ତାରେ ଆମିଷ ବିକ୍ରିକୁ ମଧ୍ୟ ନିଷେଧ କରାଯାଇଛି। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାର୍ଶ୍ୱରେ ତାମସିକ ବାତାବରଣକୁ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି। ମାଦକଦ୍ରବ୍ୟ ବିକ୍ରୟ ନିଷେଧ ନେଇ ସ୍ୱତନ୍ତ୍ର ନୀତି ଆସିବା ପରେ ଏହାକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ 22 ତାରିଖରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶବ୍ୟାପୀ ଲାଗୁ କରାଯାଇଛି। ଏହି ସଂସ୍କାରରେ ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟିକସ ହାର ହ୍ରାସକୁ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ସ୍ୱାଗତ କରାଯାଉଛି। ଜିଏସ୍ଟି ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ସାମଗ୍ରୀ ଉପରେ ଦର ହ୍ରାସ କରାଯାଇଛି। ମାର୍ବଲ, ଗ୍ରାନାଇଟ୍, ସିମେଣ୍ଟ ଆଦି ଉପରେ ଟିକସ ହାର 12%ରୁ 5%କୁ ସରକାର ହ୍ରାସ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଗୃହ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଅଧିକ ଲାଭାନ୍ୱିତ ହେବେ। ସିମେଣ୍ଟ ଉପରେ ଜିଏସ୍ଟି 28%ରୁ 18%କୁ ହ୍ରାସ କରାଯାଇଛି। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ପୃଥିବୀରେ 6500ରୁ ଅଧିକ କଥିତ ଭାଷା ଅଛି, ଯାହାର ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅନୁବାଦକମାନେ ସାହାଯ୍ୟ କରିଥାନ୍ତି। 1953 ଆନ୍ତର୍ଜାତୀୟ ଅନୁବାଦକ ସଂଘ ଆନୁକୂଲ୍ୟରେ ଏହି ଦିବସ ପାଳନ ହୋଇଆସୁଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ପୃଥିବୀରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିକୁ ସଶକ୍ତ କରିବା ପାଇଁ ଅନୁବାଦକମାନଙ୍କ ଭୂମିକାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ଶକ୍ତିପ୍ରଦାୟିନୀ ମା' ଦୁର୍ଗାଙ୍କର ନବମୀ ପୂଜା ଚାଲିଛି। ନବମ ଦିବସରେ ମା' ସିଦ୍ଧିଦାତ୍ରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ପୂଜାମଣ୍ଡପଗୁଡ଼ିକରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ଅଷ୍ଟମୀ ପୂଜା ସ୍ୱତନ୍ତ୍ର ନୀତିକାନ୍ତିରେ ଅନୁଷ୍ଠିତ ହେଉଛି। ମହାସପ୍ତମୀରେ ଗତକାଲି ମା'ଙ୍କର ଚକ୍ଷୁଦାନ କରାଯାଇଥିଲା, ଆଜି ମହାଷ୍ଟମୀରେ ସନ୍ଧି ପୂଜା କରାଯାଉଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ଜଗତଜନନୀ ଜଗଦ୍ଧାତ୍ରୀ ଆଦ୍ୟାଶକ୍ତି ମା' ଦୁର୍ଗାଙ୍କର ଶାରଦୀୟ ଧରାବତରଣ ଅବସରରେ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। 16 ଦିନାତ୍ମକ ନବରାତ୍ରି ଓ 3 ଦିନାତ୍ମକ ପୂଜା ସହ ମା'ଙ୍କୁ ଭକ୍ତିପୂତ ଆବାହନ କରାଯାଇଛି। ଘଣ୍ଟ ଘଣ୍ଟା ହୁଳହୁଳି ଓ ଭକ୍ତର ଆବେଗପୂର୍ଣ୍ଣ ଭାବଭକ୍ତିରେ ମଣ୍ଡପରୁ ମନ୍ଦିର ମୁଖରିତ ହୋଇଉଠିଛି। ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ଅଭିମନ୍ତ୍ରିତ ହେଉଛି ପୂଜାସ୍ଥଳୀ। କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ପୀଠରେ ମା' ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଏବଂ ଗଡ଼ରକ୍ଷକ ଦେବୀ ମା' ରକ୍ତାମ୍ବରୀଙ୍କୁ 32 ବାଦ୍ୟପାରରେ ଆଳତୀ କରାଯାଇଛି। ଜଗତସିଂହପୁରସ୍ଥିତ ଝଙ୍କଡ଼ର ମା' ଶାରଳାଙ୍କ ପୀଠରେ ଧୁମ୍ଧାମ୍ରେ ମହାଷ୍ଟମୀ ପୂଜା ଚାଲିଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଚାଲିଛି। ଜିଲ୍ଲାର ଓଡ଼ଗାମ ବ୍ଲକ ଜାମୁକୋଣ ପାହାଡ଼ରେ ଅବସ୍ଥାପିତ ମା' ବୈଷ୍ଣୋଦେବୀଙ୍କ ପୀଠରେ କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଜିଲ୍ଲାର ରଣପୁରରେ ଥିବା ପ୍ରସିଦ୍ଧ ମଣିନାଗ ଓ କଣ୍ଟିଲୁ ନୀଳମାଧବ ପୀଠରେ ଥିବା ବିମଳା ମନ୍ଦିରରେ ମଧ୍ୟ ନବରାତ୍ରି ଉପଲକ୍ଷେ ପୂଜାର୍ଚ୍ଚନା କରାଯାଉଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଦେବୀପୀଠଗୁଡ଼ିକରେ ମା' ଦୁର୍ଗାଙ୍କର 16 ଉପଚାରରେ ପୂଜାବିଧି ଅନୁଷ୍ଠିତ ହେଉଛି। କାମାକ୍ଷା ନଗରରେ 13 ପୂଜାମଣ୍ଡପ ଏବଂ ଓଡ଼ପଡ଼ାର ଦଣ୍ଡିମାଳର 19 ପୂଜାମଣ୍ଡପରେ ମା' ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜା ଅତ୍ୟନ୍ତ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଦେବୀପୀଠରେ ମହାଷ୍ଟମୀ ପୂଜା ମହାସମାରୋହରେ ଆଜି ପାଳନ କରାଯାଇଛି। ଭକ୍ତ ଓ ଭଗବାନଙ୍କର ମହାମିଳନ ପର୍ବର ଅଦ୍ଭୁତପୂର୍ବ ଦୃଶ୍ୟ ବିଭିନ୍ନ ପୂଜାମଣ୍ଡପରେ ପରିଲକ୍ଷିତ ହେଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ପ୍ରତିବର୍ଷ ପରି ମହାଷ୍ଟମୀ ମଧ୍ୟରାତ୍ରିରେ ଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମା' ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତପୂଜା ପରେ ଆଜି ପ୍ରାତରୁ ଦେବୀଙ୍କ ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଶୁଣନ୍ତୁ ଆମ କଳାହାଣ୍ଡି ସମ୍ବାଦଦାତାଙ୍କ ଏକ ସ୍ୱତନ୍ତ୍ର ରିପୋର୍ଟ।
କଳାହାଣ୍ଡିର ଅଷ୍ଟଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ପରି ମହାଷ୍ଟମୀ ମଧ୍ୟରାତ୍ରିରେ ଦେବୀଙ୍କ ମନ୍ଦିରରୁ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ପରେ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ସହରର ଉପକଣ୍ଠରେ ଉତ୍ତର ପଶ୍ଚିମ ଦିଗରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଆଜି ପ୍ରତ୍ୟୁଷରୁ ଦେବୀଙ୍କ ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥିଲା। ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡ଼ାଇ ବର୍ଷକ କିଭଳି ଶୁଭରେ କଟିବ ସେ ନେଇ ମାନସିକ କରିବାର ଦେଖାଯାଇଥିଲା। ଏହି ଛତର ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ରାଜ୍ୟ ବାହାରୁ ମଧ୍ୟ ଶତାଧିକ ମାନସିକଧାରୀ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛତର ଯାତ୍ରା ଓ ନିଜର ଭକ୍ତିଭାବକୁ ନେଇ ଶ୍ରଦ୍ଧାଳୁ ଇନ୍ଦିରା ପଟ୍ଟନାୟକ କହନ୍ତି,
ପ୍ରତିବର୍ଷ ମାଙ୍କର ଏହି ପୂଜା ପାଇଁ ଅପେକ୍ଷା କରିଥାଉ, ବର୍ଷକ ଥରେ ଆଜି ସେହି ଦିନ ଆସିଛି।
ଆକାଶବାଣୀ ସମାଚାର ପାଇଁ କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା, କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ଭାରତ ପାଇଁ ଏକ ଆଧୁନିକ ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଥିବା ପ୍ରଶସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ରିପୋର୍ଟ।
ଶିକ୍ଷାର ମୂଳଦୁଆ ଉପରେ ରାଷ୍ଟ୍ରର ଭବିଷ୍ୟତ ନିର୍ଭର କରିଥାଏ, ଯାହା ଭବିଷ୍ୟତ ପିଢ଼ିର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ କରାଯାଇଥିଲା। ଏହି ନୀତି ଭାରତର ଶିକ୍ଷା ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତୀୟ ଶିକ୍ଷାନୀତି ଉପରେ ଉଦ୍ବୋଧନ ଦେଇ କହିଛନ୍ତି,
देश में नई नेशनल एजुकेशन पॉलिसी लाई गई है। इसे शिक्षा के ग्लोबल स्टैंडर्ड्स को ध्यान में रखकर तैयार किया गया है। नई एजुकेशन पॉलिसी आने के बाद हम भारतीय एजुकेशन सिस्टम में बड़ा बदलाव भी देख रहे हैं।
ଜାତୀୟ ଶିକ୍ଷାନୀତି 2020 ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାରେ ବୃତ୍ତିଗତ ଏବଂ ବ୍ୟବହାରିକ ଦକ୍ଷତାକୁ ସାମିଲ କରି ଶିକ୍ଷାକୁ ବିକାଶର ମୁଖ୍ୟଧାରା ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରୁଛି। ଜାତୀୟ ଶିକ୍ଷାନୀତିରେ ମୂଳ ସାକ୍ଷରତା ଏବଂ ସଂଖ୍ୟାଗାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଧାରା, ପାଠ୍ୟକ୍ରମ ଏବଂ ବୃତ୍ତିଗତ ଧାରା ମଧ୍ୟରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ପାଣିପାଗ। ଉତ୍ତର ଆଣ୍ଡାମାନ ସାଗରରେ ଆଜି ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 25 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ। ପର୍ଯ୍ୟଟକଙ୍କୁ ପ୍ରାମାଣିକ, ସାଂସ୍କୃତିକ ଓ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ ପାଇଁ କାର୍ଯ୍ୟକାରୀ ହେବ ଓଡ଼ିଶା ହୋମ୍ଷ୍ଟେ ପ୍ରତିଷ୍ଠା ଯୋଜନା। ରାଜ୍ୟରେ ଆସନ୍ତା 5 ଓ 6 ତାରିଖରେ ହେବାକୁ ଥିବା ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଉଛି ନବମୀ ପୂଜା। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ସମ୍ପନ୍ନ ହେଲା ଛତର ଯାତ୍ରା ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ସମ୍ଭାବନା ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।